ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପାକିସ୍ତାନ ଆଉ ପାକ୍ ଅଧିକୃତ ଜମ୍ମୁ କାଶ୍ମୀରଠାରେ ଥିବା ଆତଙ୍କବାଦୀ ଆଡ୍ଡାମାନଙ୍କୁ ଲକ୍ଷ୍ୟ କରିକି ଭାରତୀୟ ବାୟୁସେନା ତରଫ ଅପରେସନ୍ ସିନ୍ଦୁର ମୂଲ କରାଯାଇଛି। ଗଲାରାତି ଏହି ଅପରେସନ୍ ଜରିଏ ପାକିସ୍ତାନର 9 ଆତଙ୍କବାଦୀ ଇଲାକାନ ଭାରତୀୟ ବାୟୁସେନା ସଂଯମ ରଖିକି ଯୋଜନାବଦ୍ଧ ଭାବେ ଲକ୍ଷ୍ୟଭେଦ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁସାରେ ପାକିସ୍ତାନ ସେନାର କେନ୍ସି ଶିବିର ଉପରେ ଭାରତୀୟ ସେନା ଆକ୍ରମଣ ନାଇଁ କରି ହେଲେ ଏହି ଆକ୍ରମଣଟି ଆତଙ୍କବାଦୀ ଆଡ୍ଡାମାନଙ୍କର ବହୁତ ନୁକସାନ ହୋଇଛି। ପେହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ଉତ୍ତରୁ ଭାରତ ତରଫ ଏହି ପଦକ୍ଷେପ ନିଆଯାଇଥିବାର ମନ୍ତ୍ରଣାଳୟ ତରଫ ସୂଚନା ଦିଆଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁସାରେ ଆଜି ରାଜ୍ୟର 12 ଜାଗା ସହିତ ଦେଶର 244 ବେସାମରିକ ସୁରକ୍ଷା ଜିଲ୍ଲାର ମକ୍ଡ୍ରିଲ୍ କରାଯିବା। ଓଡ଼ିଶା ରାଜଧାନୀ ଭୁବନେଶ୍ୱର ସହିତ ହୀରାକୁଦ ରାଉରକେଲା ବାଲେଶ୍ୱର କୋରାପୁଟ ଗୋପାଳପୁର ପାରାଦୀପ ଭଦ୍ରକ ଢେଙ୍କାନାଳ ଜଗତସିଂହପୁର କେନ୍ଦ୍ରାପଡ଼ା ଆର୍ ତାଲଚେରନ ମକ୍ଡ୍ରିଲ୍ ହେବା। ଆଜି ପହିଲା କ୍ଷେପେ ସମୁଦ୍ର ଖଣି ଜିଲ୍ଲା ଆର୍ ସହରୀ ଇଲାକାନ ମକ୍ଡ୍ରିଲ୍ ହେବା। ଉପରବେଲା 4 ମକ୍ଡ୍ରିଲ୍ ଲାଗି ସାଇରନ୍ ବାଜିବା। ଖାସକରି ଶତ୍ରୁ ପକ୍ଷର ବିମାନ ଆକ୍ରମଣ କଲେ କେନ୍ ପ୍ରକାର ବ୍ୟବସ୍ଥା ନିଆଯିବା ସେ ବାବଦେ ଲୋକ ସଚେତନ କରାଯିବା। ଆକ୍ରମଣ ସମୟଥି କଂକ୍ରିଟ୍ ଛାତ ତଲେ ଆଶ୍ରୟ ନେବାର ଲାଗି ଲୋକମାନଙ୍କୁ ପରାମର୍ଶ ଦିଆଯିବା। ଇତାର ସହିତ ବସ୍ତି ଇଲାକା ଲୋକ ସୁରକ୍ଷିତ ଜାଗାକେ ନିଆଯିବାର ଯୋଜନା କରାଯିବା। 5 ଉତ୍ତରୁ ଫେରଘାଏ ସାଇରନ୍ ବାଜିଲେ ମକ୍ଡ୍ରିଲ୍ ଶେଷ ହେବା ବୋଲି ଅଗ୍ନିଶମ ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି। ସିଆଡ଼େ ହୀରାକୁଦ କ୍ୟାଟେଗୋରୀ 2 ବେସାମରିକ ସୁରକ୍ଷା ଜିଲ୍ଲାଥି ଆସୁଥିବାନୁ ଯୁଦ୍ଧ ସମୟଥି ଲୋକେ କେନ୍ତା କରି ସୁରକ୍ଷିତ ରହିପାରିବେ ସେ ବାବଦେ ଆଜି ପ୍ରଶାସନ ତରଫ ମକ୍ଡ୍ରିଲ୍ କରାଯିବା। ଉପରବେଲା 4 ସହର ଲକ୍ଷ୍ମୀଟକି ଛକ୍ନୁ ରେଲ୍ ଷ୍ଟେସନ୍ ତକ୍ ଇ ମକ୍ଡ୍ରିଲ୍ ହେବା। ସାଇରନ୍ ବାଜିଲେ ଲୋକେ କାଣା କରବେ ମକ୍ଡ୍ରିଲ୍ ଥି ଲୋକକୁ ଜଣାଯିବା ବୋଲି ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ କହିଛନ୍।
4 ବେଳେ ଗୋଟେ ସାଇରନ୍ଟା ହେବ, ସେ ସାଇରନ୍ଟା ମେସେଜ୍ଟା ରହିବ କି ଯଦି ଆମ ପାଖରେ କି ଏୟାରଟା କେଉଁ ଭଳିଆ ଜିନିଷଟା ହୋଇଛି ସେ ପର୍ଯ୍ୟନ୍ତ ଆମେ ଆଲର୍ଟ ରହିବୁ। ତାପରେ 5 ସାଇରନ୍ ବାଜିବ 4 ବେଳେ 4:05, ତାପରେ 4:10 ପରେ ପୁନେ 4:45 ପୁନେ ସାଇରନ୍ଟା ହେବ, ତାମାନେ ଆମେ ପୁନେ କମନ୍ କଣ୍ଡିସନ୍କୁ ଆସିପାରିବେ।
ଦୀଘାନ ପଶ୍ଚିମବଙ୍ଗ ସରକାର ସ୍ଥାପନା କରିଥିବା ଜଗନ୍ନାଥ ମନ୍ଦିରକେ ଜଗନ୍ନାଥ ଧାମ ନାଇଁ କୁହାଯାଉ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍। ଚିଠିଟି ଓଡ଼ିଶାର ଭାବାବେଗକେ ସମ୍ମାନ ଦେଇକରି ଦୀଘା ମନ୍ଦିରନୁ ଜଗନ୍ନାଥ ଧାମ ନାଁ ହଟାବାରକେ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍। ଉପମୁଖ୍ୟମନ୍ତ୍ରୀ ଆଉ ମହିଳା ସଶକ୍ତିକରଣ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସକାଳବେଳା ଭୁବନେଶ୍ୱର ପ୍ରାକୃତିକ ଉଦ୍ୟାନ ଆନନ୍ଦବନଠାରେ ସୁଭଦ୍ରା ଶକ୍ତି କ୍ୟାଫେକେ ଉଦ୍ଘାଟନ କରିବେ। ଏଥି ବହୁତ ସିଆନ୍ସୁଜନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଜସ୍ଥାନର ଜୟପୁରଠାରେ ଚାଲିଥିବା ଗ୍ରେଟ୍ ଇଣ୍ଡିଆନ୍ ଟ୍ରାଭେଲ୍ ବଜାର 2025 ପ୍ୟାଭିଲିୟନ୍ର ଅସାଧାରଣ ଡିଜାଇନ୍ ଲାଗି ଓଡ଼ିଶା ପର୍ଯ୍ୟଟନକେ ବେଷ୍ଟ ଷ୍ଟଲ୍ ସମ୍ମାନ ମିଳିଛି। ପର୍ଯ୍ୟଟନ ବିଭାଗର କମିଶନର ଆଉ ସଚିବ ବଲୱନ୍ତ ସିଂ କାର୍ଯ୍ୟକ୍ରମଟି ଉପସ୍ଥିତ ରହିକରି ପୁରସ୍କାର ଗ୍ରହଣ କରିଛନ୍। ଗଲାକାଲି ସେସି ଥିବା 3-ଦିନିଆ ସମାରୋହଟି ଓଡ଼ିଶା ପର୍ଯ୍ୟଟନ ବହୁତଟେ ପ୍ରଶଂସା ପାଇଛି। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଯୁକ୍ତ 3-6 ସେମିଷ୍ଟର ପରୀକ୍ଷା ଫଲ ଗଲାକାଲି ବାହାରିଛି। ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ପଶ୍ଚିମ ଓଡ଼ିଶାର 10 ଜିଲ୍ଲାର 165 କଲେଜର 22,372 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏ ବଛର ପରୀକ୍ଷା ଶେଷ ହେବାର 22 ଭିତରେ ଫଲ ବାହାର କରିକି ବିଶ୍ୱବିଦ୍ୟାଳୟ ରେକର୍ଡ କରିଛି। ଇନ ଜଣାଇ ଦିଆଯାଇପାରେ ଯେ ପରୀକ୍ଷା ଏପ୍ରିଲ୍ 14 ଶେଷ ହୋଇଥିଲା। ଭାରତୀୟ କୃଷି ଗବେଷଣା ପରିଷଦ ଆଇସିଏଆର୍ର ପିଜି ଆଉ ପିଏଚ୍ଡି ପାଠ୍ୟକ୍ରମଟି ନାଁ ଲେଖାବା ଲାଗି ଆବେଦନ ପ୍ରକ୍ରିୟା ଗଲାକାଲି ମୂଲ ହୋଇଛି। ଇଚ୍ଛୁକ ଛାତ୍ରଛାତ୍ରୀମାନେ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ୱେବ୍ସାଇଟ୍ଟି ଆଇବା ଜୁନ୍ 5 ଭିତରେ ଆବେଦନ କରିପାରିବେ। ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସି ଢେଙ୍କାନାଳନ ଓଡ଼ିଆ ସାମ୍ବାଦିକତାଥି ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମଟି ନାଁ ଲେଖାବା ଲାଗି ଅନ୍ଲାଇନ୍ ଆବେଦନ ସମୟକେ ମେ 10 ତକ୍ ବଢ଼ାଯାଇଛି। ଇଚ୍ଛୁକ ଛାତ୍ରଛାତ୍ରୀ www.iimc.gov.in ୱେବ୍ସାଇଟ୍ରୁ ନାଁ ଲେଖା ଫର୍ମ ଡାଉନ୍ଲୋଡ୍ କରିପାରିବେ। ଛାତ୍ରଛାତ୍ରୀ ଗୁଗୁଲ୍ ଫର୍ମ ଜରିଏ ବିଲ୍ ଆବେଦନ କରିପାରିବେ ବୋଲି ଆଇଆଇଏମ୍ସି ତରଫ ସୂଚନା ଦିଆଯାଇଛି। ବିହାରର ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାଥି ଓଡ଼ିଶା ଫୁଟବଲ ଦଳ ପଶ୍ଚିମବଙ୍ଗକେ 2-0 ଗୋଲ୍ ଦେଇକରି ହରାଇଛି। ସେଆଡ଼େ ଖୋଖୋଥି ଓଡ଼ିଶା ବାଳକ ଆଉ ବାଳିକା ଦଳ ଭଲ ଖେଳିକରି ବିଜୟ ଯାତ୍ରା ମୂଲ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଭିତରେ ରାଜ୍ୟର କେତେଟା ଜାଗାନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ମୟୂରଭଞ୍ଜ ବାଲେଶ୍ୱର ମାଲକାନଗିରି କୋରାପୁଟ ରାୟଗଡ଼ା ଗଜପତି ଗଞ୍ଜାମ ଆଉ ନବରଙ୍ଗପୁର ଜିଲ୍ଲାନ ଘଡ଼ଘଡ଼ି ସାଙ୍ଗେ ଜବରଦୁକାଗଟି ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ଆଇବା 2 ତକ୍ ପାଗ ଏନ୍ତା ରହିବା ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।